ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ. ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ. ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ. ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି ୟୁଏଇ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଇଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ. ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ କେତେକ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ସେମାନଙ୍କ ମଧ୍ୟରେ ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭାରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ଆବ୍ବାସ୍ ଅର୍ଘାଚି, ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ରୋନାଲ୍ଡ ଲାମୋଲା ଏବଂ ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ଆଦି ଅନ୍ତର୍ଭୁକ୍ତ. ବ୍ରିକ୍ସ ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ହେଉଛି ବୈଷୟିକ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ. ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଷୟିକ ସଂଘର୍ଷଜନିତ ପରିସ୍ଥିତିକୁ ପ୍ରତିହତ କରାଯାଇପାରିବ ବୋଲି ସେ କହିଛନ୍ତି. ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନ, ଆର୍ଥିକ ଅନିଶ୍ଚିତତା ଆଦି ବିଶ୍ୱ ପରିଦୃଶ୍ୟକୁ ମୁକାବିଲା କରିବାରେ ବ୍ରିକ୍ସ ଏକ ଗଠନମୂଳକ ଏବଂ ନିରନ୍ତର ଭୂମିକା ଗ୍ରହଣ କରିବ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି. ଅଂଶଗ୍ରହଣକାରୀ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଡକ୍ଟର ଜୟଶଙ୍କର ସହଯୋଗିତା ଏବଂ ନିରନ୍ତର ଅଙ୍ଗୀକାରବଦ୍ଧତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି. ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତାକାଲି ଦ୍ୱିତୀୟ ଦିବସରେ ବ୍ରିକ୍ସ @20 ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରର ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ. ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି. ଏହି ପର୍ଯ୍ୟାୟରେ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ. ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ମିଶାଇ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ୍, ତ୍ରିପୁରା, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ ରହିଛନ୍ତି. ଦିଲ୍ଲୀ, ଚଣ୍ଡୀଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହି ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ କରାଯିବ. ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ 3,94,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ 3,42,000 ବୁଥ୍ସ୍ତରୀୟ ଏଜେଣ୍ଟ ସାମିଲ ହେବେ. ଏହି ପର୍ଯ୍ୟାୟରେ 36,73,00,000 ଭୋଟରଙ୍କ ପାଖକୁ ଯାଇ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବାକୁ ନିଷ୍ପତ୍ତି ହୋଇଛି. ତେବେ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଲଦାଖ ବ୍ୟତୀତ ଏହି ତୃତୀୟ ପର୍ଯ୍ୟାୟକୁ ମିଶାଇ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟ ସମ୍ପନ୍ନ ହେବ. ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଶେଷ ହେବା ପରେ ପାଗ ପରିସ୍ଥିତିକୁ ବିଚାରକୁ ନେଇ ଏହି 2 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି. ରାଜନୈତିକ ଦଳଗୁଡ଼ିକର ପୂର୍ଣ୍ଣ ଅଂଶଗ୍ରହଣକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ କମିଶନଙ୍କ ପକ୍ଷରୁ ସବୁ ଦଳଗୁଡ଼ିକୁ ପ୍ରତ୍ୟେକ ପୁଲିଂ ବୁଥ୍ ପାଇଁ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି. ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପ୍ରଥମ 2 ପର୍ଯ୍ୟାୟରେ 13 ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରାୟ 69,00,000 ଭୋଟରଙ୍କ ଲାଗି 6,30,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ 9,20,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଷୟିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଓଲ୍ଫ କ୍ରିଷ୍ଟର୍ସନ୍, ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ ଆଜି ଚୀନ୍ର ବେଜିଂଠାରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସତ୍ତ୍ୱେ ଦ୍ୱିପାକ୍ଷିକ ତଥା ବୈଷୟିକ ସହଯୋଗିତା ନେଇ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିବା ଜଣାପଡ଼ିଛି। ଶ୍ରୀ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ଅବସରରେ ଏହା ହେଉଛି ପ୍ରଥମ ଚୀନ୍ ଗସ୍ତ। ହ୍ୱାଇଟ୍ ହାଉସ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇଥିବା ହ୍ୱାଇଟ୍ ହାଉସ୍ କହିଛି। ବୈଠକ ପରେ ସମାବେଶକୁ ସମ୍ବୋଧନ କରି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କହିଛନ୍ତି, ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ୍ ଏବଂ ଆମେରିକାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର ନ କରି ଅଂଶୀଦାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଚୀନ୍ ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ର ବୃଦ୍ଧି କରିବାକୁ ଆମେରିକା ଆଗ୍ରହୀ ବୋଲି ସେ କହିଛନ୍ତି। ଇରାନ୍ ସଂଘର୍ଷ ପରିସ୍ଥିତି ଏବଂ ୱାଶିଂଟନ୍ ସହ ବୃଦ୍ଧି ପାଉଥିବା ରାଜନୈତିକ ଚାପର ପୃଷ୍ଠଭୂମିରେ ଚୀନ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ଗୁରୁତ୍ୱ ବହନ କରୁଛି। ଶ୍ରୀ ଟ୍ରମ୍ପଙ୍କ ସହ ସେଠାକାର ପ୍ରମୁଖ ବ୍ୟବସାୟିକ ନେତୃମଣ୍ଡଳୀ ଚୀନ୍ ଗସ୍ତରେ ଯାଇଛନ୍ତି। ଶ୍ରୀ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ତାଙ୍କର ପ୍ରଥମ ବେଜିଂ ଗସ୍ତ ଅବସରରେ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୱିଙ୍କ ସହ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କୃଷି ଓ ଗ୍ରାମୀଣ ବିକାଶ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ମନ୍ତ୍ରୀସ୍ତରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କ୍ରୟ ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାର୍ବଜନୀନ ଏବଂ ଜାତୀୟ ସ୍ୱାର୍ଥ ଆଧାରିତ ବିଦେଶ ଗସ୍ତ ବ୍ୟତୀତ ଅନ୍ୟ କୌଣସି ବିଦେଶ ଗସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ସାର୍ବଜନୀନ ପରିବହନକୁ ବ୍ୟବହାର କରିବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ପ୍ରୋହାହନ ପ୍ରଦାନ କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। 750,000 ନୂତନ ଗ୍ରାହକ ପିଏନ୍ଜି ସଂଯୋଗ ପାଇଁ ପଞ୍ଜିକରଣ କରିଛନ୍ତି। ଶ୍ରୀମତୀ ଶର୍ମା କହିଛନ୍ତି, ଗତ ପହିଲାରୁ ଏପର୍ଯ୍ୟନ୍ତ ପ୍ରାୟ 83,500 ଟନ୍ ବାଣିଜ୍ୟିକ ଏଲ୍ପିଜି ବିକ୍ରି ହୋଇସାରିଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ସଚିବ ମୁକେଶ ମଙ୍ଗଲ କହିଛନ୍ତି, 90,000 ମେଟ୍ରିକ୍ ଟନ୍ରୁ ଅଧିକ ଏଲ୍ପିଜି ବହନକାରୀ ଦୁଇଟି ଜାହାଜ ଗତକାଲି ରାତିରେ ହର୍ମୁଜ୍ ପ୍ରଣାଳୀ ପାର କରିଛି। ଆସନ୍ତା 16 ତାରିଖରେ ଜାହାଜ ଦୁଇଟି ଭାରତରେ ପହଞ୍ଚିବାର ଆଶା କରାଯାଉଛି। ସୋମାଲିଆରୁ ସାରଜା ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ବାଣିଜ୍ୟ ଜାହାଜ ଏମ୍ଏସ୍ବି ହାଜି ଅଲି ଗତକାଲି ଭୋର ସମୟରେ ଓମାନ ଜଳସୀମାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାହାଜଟିରେ ନିଆଁ ଲାଗିଯିବା ସହ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ଓମାନ ତଟରକ୍ଷୀ ବାହିନୀ ଦ୍ୱାରା ଜାହାଜର ସମସ୍ତ 14 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି ୟୁଏଇ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।